ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ ଜୁହାର। ପହିଲା ମୁଖ୍ୟ ଖବର। ବିଧାନସଭାର ମୌସୁମୀ ଅଧିବେଶନର ଦୁଇ ନମ୍ବର ଦିନ ଆଜି ବିରୋଧୀ ବିଧାୟକମାନଙ୍କର ହୋହାଲା ଲାଗି ଗୃହ କାର୍ଯ୍ୟ ପ୍ରଭାବିତ। ରାଜ୍ୟର 17 ବିଶ୍ୱବିଦ୍ୟାଳୟନ 1404 ଅଧ୍ୟାପକ ପଦବୀ ଖାଲି ପଡ଼ିଥିବାର ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ। ରାଜ୍ୟ 4739 କୋଟି ଟଙ୍କାର ପୁଞ୍ଜିନିବେଶକୁ ଅନୁମୋଦନ କଲା ରାଜ୍ୟ ଏକକ ବାତାୟନ ଅନୁମୋଦନ କର୍ତ୍ତୃପକ୍ଷ। ଆଉ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ଏବେ ରବିବାର ଦିନ ନିଶାମୁକ୍ତ ଭାରତ ବାର୍ତ୍ତା ନେଇକରି ହେବା ବିଶାଳ ଗଣଦୌଡ଼। ଏଥର ପୁରା ଖବର। ସପ୍ତଦଶ ବିଧାନସଭାର ମୌସୁମୀ ଅଧିବେଶନର ଦୁଇ ନମ୍ବର ଦିନ ଆଜି ବିରୋଧୀ ବିଜେଡି ଦଳର ସଦସ୍ୟମାନଙ୍କ ହୋହାଲ୍ଲା ଲାଗି ବାରମ୍ବାର ଗୃହ ମୁଲତବୀ ହୋଇଛି। ଉପରବେଳା 4 ବଜେ ବିରୋଧୀ ସଦସ୍ୟମାନେ ଜବର କିଲ୍ଲାଗାଉ କରବାନୁ ବାଚସ୍ପତି ସୁରମା ପାଡ଼ି ଗୃହକେ ଏବା କାଲି ତକ ମୁଲତବୀ ଘୋଷଣା କରିଛନ୍। ଆଜି ସକାଳ ବେଳା ଗୃହ କାର୍ଯ୍ୟ ମୂଲ ହେଉନୁସାର ବିଜେଡ଼ିର ବିଧାୟକମାନେ ସାର କଲାବଜାର ଆଉ ଅଭାବୀ ବିକ୍ରି ପ୍ରସଙ୍ଗକେ ନେଇକରି ଗୃହରୁ ଜବର ହୋହାଲ୍ଲା କରିଥିଲେ। ହୋହାଲ୍ଲା ଭିତରେ ମାତ୍ର 4 ମିନିଟ୍ ଗୃହ କାର୍ଯ୍ୟ ଚାଲିଥିଲା। ଇତାର ଉତ୍ତରୁ ବାଚସ୍ପତି ସୁରମା ପାଡ଼ି ଉପରବେଳା 4 ବଜେ ତକ ଗୃହକେ ମୁଲତବୀ ଘୋଷଣା କରିଥିଲେ। 4 ବଜେ ଗୃହ କାର୍ଯ୍ୟ ମୂଲ ହେଉନୁସାର ଫେର ସମାନ ସ୍ଥିତି ଲାଗି ରହିବାନୁ ବାଚସ୍ପତି ଆବା କାଲି ତକ ଗୃହକେ ମୁଲତବୀ ଘୋଷଣା କରିଛନ୍। ରାଜ୍ୟର 17 ବିଶ୍ୱବିଦ୍ୟାଳୟ 1404 ଅଧ୍ୟାପକ ପଦ ଖାଲି ପଡ଼ିଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍। ବିଧାନସଭାନୁ ଇ ବାବଦ ଗୋଟିଏ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍, ଇ ପଦବୀ ଭିତରେ 240 ଅଧ୍ୟାପକ, 453 ଆସୋସିଏଟ୍ ଅଧ୍ୟାପକ ଆର୍ 469 ସହକାରୀ ପ୍ରାଧ୍ୟାପକ ପଦ ଖାଲି ରହିଛି। ରେଭେନ୍ସା ବିଶ୍ୱବିଦ୍ୟାଳୟ ସବୁନୁ ବେଶୀ ପଦ ଖାଲି ଥିଲାବେଳେ ତାଲିକାନୁ ଉତ୍କଳ ବିଶ୍ୱବିଦ୍ୟାଳୟ ଦୁଇ ନମ୍ବର ରହିଛି। ସେନ୍ତା 2287 ଅଣଶିକ୍ଷକ ପଦବୀ ଖାଲି ପଡ଼ିଛି ବୋଲି ମନ୍ତ୍ରୀ ଶ୍ରୀ ସୁରଜ ଗୃହନ ଉତ୍ତର ରଖିଛନ୍। ରାଜ୍ୟ ଜାଲ୍ ସାର୍ଟିଫିକେଟ୍ ଦେଇକରି ଚାକି କରିଥିବା ଅଭିଯୋଗତି 424 ଜଣ ଶିକ୍ଷକଙ୍କୁ ବହିଷ୍କାର କରାଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍। ବିଧାନସଭାନୁ ବିଜେଡି ବିଧାୟିକା ସୁଭାଷିନୀ ଜେନାଙ୍କ ପ୍ରଶ୍ନର ଉତ୍ତର ଥି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍, ବାଲେଶ୍ୱର ଜିଲ୍ଲାନୁ 20 ଜଣ ପ୍ରାଥମିକ ଶିକ୍ଷକ ଆଉ ଶିକ୍ଷୟତ୍ରୀ ଜାଲ୍ ସାର୍ଟିଫିକେଟ୍ ଦେଇକରି ଚାକିରି କରିଥିବା ବେଳେ ସେମାନଙ୍କ ଭିତରୁ 16 ଜଣଙ୍କୁ ବହିଷ୍କାର କରାଯାଇଛି, ବାକି 4 ଜଣ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ ବୋଲି ମନ୍ତ୍ରୀ କହିଛନ୍। ରାଜ୍ୟସ୍ତରୀୟ ଏକକ ବାତାୟନ ଅନୁମୋଦନ କର୍ତ୍ତୃପକ୍ଷଙ୍କର 140 ନମ୍ବର ବୈଠକଟି ଆଜି ରାଜ୍ୟ 25 ଶିଳ୍ପ ପ୍ରକଳ୍ପ ସ୍ଥାପନା ଲାଗି 4739 କୋଟି ଟଙ୍କାର ପୁଞ୍ଜିନିବେଶକୁ ଅନୁମୋଦନ କରାଯାଇଛି। ସମ୍ବଲପୁର ଆର୍ ଝାରସୁଗୁଡ଼ା ସହିତ 9 ଜିଲ୍ଲାନୁ 25 ପ୍ରକଳ୍ପ ଜରିଏ ଏହି ପୁଞ୍ଜିନିବେଶ କରାଯିବା। ଇତାର ଜରିଏ ବୟନଶିଳ୍ପ, ଇସ୍ପାତ, ରାସାୟନିକ, ସୂଚନା ପ୍ରଯୁକ୍ତି, ଭିତ୍ତିଭୂମି, ପରିବହନ, ଅକ୍ଷୟ ଶକ୍ତି, ପର୍ଯ୍ୟଟନ ଆର୍ ଶୀତଲ ଭଣ୍ଡାର ବାଗେର ପ୍ରକଳ୍ପ ସ୍ଥାପନା ହେବା। ଏଥିରାଜେ 25,200 ଚାକିରି ସୃଷ୍ଟି ହେବ ବୋଲି ବୈଠକ ଉତ୍ତରୁ କୁହାଯାଇଛି। ଆବା 22 ସୋମବାର ଦିନ ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା। ବିଧାନସଭାର ମୌସୁମୀ ଅଧିବେଶନ ଚାଲିଥିବାରୁ ଶୁଣାଣିକେ ବନ୍ଦ ରଖାଯାଇଛି। ଆବା ଶୁଣାଣି ତାରିଖ ଗଣମାଧ୍ୟମ ଜରିଏ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ଆବା ପିଢ଼ିର ଜିଏସ୍ଟି ସଂସ୍କାର ବାବଦେ ଘୋଷଣା କରିଥିଲେ। ଜିଏସ୍ଟି ପରିଷଦ ବୈଠକଟି ପ୍ରଧାନମନ୍ତ୍ରୀଙ୍କର ଦୃଷ୍ଟିକୋଣ ଆଧାରିତ ଜିଏସ୍ଟି ସଂସ୍କାର ନିଷ୍ପତ୍ତି ନିଆଯାଇଥିଲା। ସାଧାରଣ ଲୋକଙ୍କର ଜୀବନକେ ସରଳ ଆଉ ସହଜ କରିବା ଲକ୍ଷ୍ୟ ନେଇକରି ବହୁତଟି କ୍ଷେତ୍ରଟି ଟିକସ ହାର କମ୍ କରିବା ଲାଗି ନିଷ୍ପତ୍ତି ହୋଇଛି। ପରିବେଶ ଅନୁକୂଳ ଘର କର୍ଣ୍ଣା ଦରବ କମ୍ ଦାମ ଥି ଲୋକକୁ ଯୋଗାଇ ଦେବା ଲକ୍ଷ୍ୟଟି ଜିଏସ୍ଟି ପରିଷଦ ବାଉଁଶ ତିଆରି ସୋଫା ଆର୍ ଟେବୁଲ ବାଗେର ଭିନ୍ ଭିନ୍ ଦରବ ଉପରେ ଜିଏସ୍ଟି କମ୍ କରିଛନ୍। ଏ କ୍ଷେତ୍ରରେ ଭିନ୍ ଭିନ୍ ଦର ଉପରେ 12% ~5% କି ଜିଏସ୍ଟି କମ୍ କରିଛନ୍। ଏତାର ଜରିଏ ବାଉଁଶ ତିଆରି ଦରବର ଚାହିଦା ବଢ଼ବାର ସହିତ ଏ ଶିଳ୍ପର ବିକାଶ ଆର୍ ଏଥି କାମ କରୁଥିବା ଲୋକର ଆର୍ଥିକ ସ୍ଥିତି ସୁଧୁରି ପାରିବ ବୋଲି ଆଶ କରାଯାଉଛି। କେନ୍ଦ୍ର ସରକାର ସେବା ଓ ସୁଶାସନ ଆର୍ ଜନସେବା ଓ ସୁଶାସନ ମନ୍ତ୍ରଟି ପରିଚାଳିତ ହୋଇକରି ସାଧାରଣ ଲୋକର କଲ୍ୟାଣ ଲାଗି ଭିନ୍ ଭିନ୍ ପଦକ୍ଷେପ ନେଉଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱତି ସରକାର ପରିବର୍ତ୍ତନ ଆଉ ପ୍ରଗତିର ଶାସନ ବ୍ୟବସ୍ଥା ଆଣବାର୍ ଲାଗି ସବୁବେଳେ ଚେଷ୍ଟା କରୁଛନ୍। ଆମର ଖାସ୍ ଧାରାବାହିକ ସେବା ପର୍ବତୀ ଆଜି ଜନ୍ମା ଜନଜାତି ସମ୍ପ୍ରଦାୟର ସଶକ୍ତିକରଣ ଦିଗେ ସରକାର ନେଉଥିବା ପଦକ୍ଷେପମାନଙ୍କର ବାବଦେ
ପୃଥିବୀର ଗୋଟିଏ ବିବିଧ ଜନଜାତି ସମ୍ପ୍ରଦାୟର ଦେଶ ହେଉଛି ଭାରତ। 10,45,00,000 ନୁ ଏତକା ଜନଜାତି ବର୍ଗର ଲୋକ ଇହାଦେ ଦେଶେ ଅଛନ୍, ଯେନ୍ଟାକି ଦେଶର ମୋଟ ଜନସଂଖ୍ୟାର 8.6%। ଦେଶେ ଜନଜାତି ସମ୍ପ୍ରଦାୟ ଇହାଦେ ବର୍ଗ ସେବାର ସଙ୍ଗେ ସେମାନଙ୍କ ଜୀବନଧାରଣର ମାନ ଭିଲ ବଢ଼ିଛି।
ଆଦିବାସୀ କଲ୍ୟାଣ ହମେଶା ସେ ଏନ୍ଡିଏ ସରକାର କି ପ୍ରାଥମିକତା ରହା ହୈ। ଜନଜାତୀୟ ସମାଜ କି ପଢ଼ାଇ କମାଇ ଔର ଦବାଇ ଇସ ପର ହମାରୀ ସରକାର କା ବହୁତ ଜୋର ହୈ।
ଗଲା ଦଶନ୍ଧି ଭିତରେ ଆଦିବାସୀ ମନ୍ତ୍ରଣାଳୟର ବଜେଟ୍ ତିନିଗୁଣା ବଢ଼ିଛି। 2013-14 ବେଲ୍କେ ବଜେଟ୍ ପାଖାପାଖି 4,300 କୋଟି ଥିବାର ବେଳେ 2024-25 ପଛରେ ଇଟା 13,000 କୋଟିକେ ପହଞ୍ଚିଛି। ଅନୁସୂଚିତ ଜନଜାତି ବର୍ଗର ବିକାଶ ଲାଗି 2013-14 ବର୍ଷର ଉତ୍ତରୁ ଏହାଦେ ବଜେଟ୍ 5 ଗୁଣା ବଢ଼ିଛି। ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ଅଭିଯାନ ଖାସ୍ କରି ଦୁର୍ବଳ ଆଦିବାସୀ ଗୋଷ୍ଠୀଙ୍କ ଲାଗି ନ୍ୟାୟ ମର୍ଯ୍ୟାଦା ଆଉ ଉନ୍ନତି ଲାଗି ଗୋଟିଏ ଶକ୍ତିଶାଳୀ ଜରିଆ ହୋଇପାରିଛି। ଦେଶର 47,00,000 ନୁ ଅଧିକ ଆଦିବାସୀଙ୍କ ଲାଗି ଯୋଜନାଟି 24,000 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଧର୍ତ୍ତିଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନଟି 17 ଭିନ୍ନ ଭିନ୍ନ ମନ୍ତ୍ରଣାଳୟ ଜରିଏ 25 କାର୍ଯ୍ୟକ୍ରମ ଚାଲିଛି। 5 କୋଟି ଆଦିବାସୀଙ୍କୁ ଉନ୍ନତ ଜୀବିକା ଯୋଗାଇ ଦେବାର ଲକ୍ଷ୍ୟଟି 63,000 ନୁ ଅଧିକ ଗାଁର ଭିତ୍ତିଭୂମିର ବିକାଶ କରାଯାଇଛି। ଆକାଶବାଣୀ ସମ୍ବଲପୁର ସମ୍ବାଦ ବିଭାଗ ତରଫରୁ ବିସ୍ମିତା ପ୍ରଧାନ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜନ୍ମଦିନ ଅବସରରେ ଏବେ 21 ତାରିଖ ଦିନ ସକାଳର 7 ବଜେ ଦେଶର 75 ସହରନ 10,00,000 ଯବାନମାନଙ୍କୁ ନେଇକରି ଗଣଦୌଡ଼ ଆୟୋଜନ କରାଯାଉଛି। ଏହି ଗଣଦୌଡ଼ର ବାର୍ତ୍ତା ହେଉଛି ନିଶାମୁକ୍ତ ଭାରତ। ଏହି ଅବସରରେ ଭୁବନେଶ୍ୱର କଲିଙ୍ଗ ଷ୍ଟାଡିୟମ୍ର ବିଶାଳ ଗଣଦୌଡ଼ର ଆୟୋଜନ କରାଯାଇଛି। ଗଣଦୌଡ଼କେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭାରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଆଜି ଗଣଦୌଡ଼ ଲାଗି ଖାସ୍ ଜର୍ସି ଉନ୍ମୋଚନ କରିଛନ୍। ପ୍ରଧାନମନ୍ତ୍ରୀଙ୍କର ଜନ୍ମଦିନ ଉଦେ ମହତ୍ ବାର୍ତ୍ତା ଆୟୋଜନ କରାଯାଉଥିବା ଏହି ଗଣଦୌଡ଼ରେ ସାମିଲ ହେବାର୍କେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଯବାନ ଗୋଷ୍ଠୀ ଆର୍ ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ କରିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ବେଆଇନ ନିଶା କାରବାର ବିରୋଧୀ ପୁଲିସ ଆଉ ଅବକାରୀ ବିଭାଗ ତରଫରୁ ଚାଲିଥିବା ଚଢ଼ଉର ଗଲାକାଲି 18 ନମ୍ବର ଦିନେ 1,60,00,000 ଟଙ୍କାର ବେଆଇନ ନିଶା ଦରବ ଜବତ କରାଯାଇଛି। ବିଭାଗର ସୂଚନା ଅନୁସାରେ ଗଲାକାଲି ରାଜ୍ୟରେ ଭିନ୍ ଭିନ୍ ଜାଗାନ ଚଢ଼ଉ କରାଯାଇକରି 10,606 ଲିଟର ମଦ, 11 ଲିଟର ନକଲି ମଦ, 163 କେଜି ଗଞ୍ଜେଇ ଆର୍ 245 ଗ୍ରାମ ହେରୋଇନ୍ ଜବତ କରାଯାଇଛି। 1,07,000 ନୁ ଅଧିକା ଲିଟର ମହୁଲ ପୋଚ ନଷ୍ଟ କରାଯାଇଛି। ଏ ସମୟଥି 254 ମାମଲା ରୁଜୁ କରାଯିବାର ସହିତ 153 ଜଣଙ୍କୁ ଗିରଫ କରାଯାଇଛି। ବେଆଇନ କାମଥି ବ୍ୟବହାର ହେଉଥିବା 20 ଗାଡ଼ି ଜବତ କରାଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ମହିଳା ଡିଗ୍ରୀ କଲେଜର ଜାତୀୟ ସେବା ଯୋଜନା ତରଫରୁ ଚାଲିଥିବା ଶିବିରଟି ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନଟି ମହିଳାମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। କାର୍ଯ୍ୟକ୍ରମଟି ଆୟୁଷ ଡାକ୍ତର ଅନ୍ନଦା ଶଙ୍କର ଦାସ ଯୋଗ ଦେଇକରି ମହିଳାମାନଙ୍କ ସ୍ୱାସ୍ଥ୍ୟର ଯାଞ୍ଚ କରିଥିଲେ। ମହିଳାମାନେ ସୁସ୍ଥ ହେଲେ ପରିବାର ନିଶ୍ଚିତ ଭାବେ ସଶକ୍ତ ହେସି ବୋଲି ଏ ଅବସରରେ ଡାକ୍ତର ଦାସ କହିଛନ୍ତି। ବୌଦ୍ଧ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ବାବା ବୈଦ୍ୟନାଥ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ପୋକ୍ସୋ ଆଇନ ଆଉ ପୀଡ଼ିତା କ୍ଷତିପୂରଣ ଆଇନ ବାବଦେ ଗୋଟିଏ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଲା ଶିଶୁ ଆଉ ମହିଳାମାନଙ୍କ ଉପରେ ହେଉଥିବା ନିର୍ଯାତନାକେ କେନ୍ତା କରି ରୋକାଯାଇପାରବା। ବୌଦ୍ଧ ଜିଲ୍ଲା ଗୁନ୍ଦୁଲିଆଠାରେ ପରିବେଶ ବିଭାଗ ତରଫରୁ ଜନଶୁଣାଣି ଶିବିର ହୋଇଯାଇଛି। ଜିଲ୍ଲା ଲୁମ୍ବୁରୁଜେନା ଗାଁ ପାଖେ ପାଖାପାଖି 8 ହେକ୍ଟର ଜାଗାନ ଗୋଟିଏ କମ୍ପାନୀ କ୍ୱାର୍ଜ ପଥର ଖନନ କରବାରକେ ଯାଉଛି। ଇତାର ଲାଗି ବୌଦ୍ଧ ତହସିଲର ଲୁମ୍ବୁରୁଜେନା ଆର୍ ସାଲେପଡ଼ା ଗାଁର ପରିବେଶଗତ ପ୍ରଭାବର ମୂଲ୍ୟାଙ୍କନ ଲାଗି ଆଜି ଏ ଜନଶୁଣାଣି ହୋଇଥିଲା। ଉପଜିଲ୍ଲାପାଳ ବିନୟ କୁମାର ଭୋଇ ଏ ଶିବିରଟି ଯୋଗ ଦେଇକରି ଶୁଣାଣି କରିଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଲ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାପନା ଦିବସ ପାଳିତ ହୋଇଯାଇଛି। ଏ ଅବସରରେ ମୁଖ୍ୟ ଅତିଥି ଭାବେ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ତହସିଲଦାର ନରସିଂହ ଗଡ଼ବା ଯୋଗ ଦେଇକରି ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ସହିତ ଉନ୍ନତ ପ୍ରଣାଳୀ ବ୍ୟବହାର କରିକରି ବିଦ୍ୟାର୍ଥୀଙ୍କୁ ସହଜ ଆଉ ସରଳ ଭାବେ ପାଠ ପଢ଼ବା ଲାଗି ପରାମର୍ଶ ଦେଇଛନ୍। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଏବେ 24 ଘଣ୍ଟା ଭିତରେ ରାଜ୍ୟର ଗୋଟେ ଦୁଇଟା ଜାଗାନୁ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। ଏହି ସମୟଟି ପଶ୍ଚିମ ଓଡ଼ିଶା ସହିତ ରାଜ୍ୟର 20 ଜିଲ୍ଲାନୁ ଘଡ଼ଘଡ଼ି ଆର୍ ବିଜୁଳି ମାରିପାରେ ବୋଲି ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଶେଷ ମୁଖ୍ୟ ଖବର ଫେରଘା। ବିଧାନସଭାର ମୌସୁମୀ ଅଧିବେଶନର 2 ନମ୍ବର ଦିନେ ଆଜି ବିରୋଧୀ ବିଧାୟକମାନଙ୍କର ହୋହଲ୍ଲା ଲାଗି ଗୃହ କାର୍ଯ୍ୟ ପ୍ରଭାବିତ। ରାଜ୍ୟର 17 ବିଶ୍ୱବିଦ୍ୟାଳୟରୁ 1,404 ଅଧ୍ୟାପକ ପଦବୀ ଖାଲି ପଡ଼ିଥିବାର ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ। ରାଜ୍ୟ 4,739 କୋଟି ଟଙ୍କାର ପୁଞ୍ଜିନିବେଶକୁ ଅନୁମୋଦନ କଲା ରାଜ୍ୟ ଏକକ ବାତାୟନ ଅନୁମୋଦନ କର୍ତ୍ତୃପକ୍ଷ। ଆଉ ଭୁବନେଶ୍ୱର କଲିଙ୍ଗ ଷ୍ଟାଡିୟମ୍ଠାରେ ଏବେ ରବିବାର ଦିନ ନିଶାମୁକ୍ତ ଭାରତ ବାର୍ତ୍ତା ନେଇକରି ହେବା ବିଶାଳ ଗଣଦୌଡ଼। ଆଜି ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।